ମୋ ଶ୍ରଦ୍ଧାଞ୍ଜଳି ଜାନି ରାଇକୋଲ ଲାଡି ସାହି ଦୁତିପଡ଼ା ଚିପି ଖଜୁରୀପଡ଼ା ବ୍ଲକ ମୁଁ ଆଜି କହିବାକୁ ଚାହୁଁଛି ବଟମ ଛତୁ ତରକାରୀ। ଛତୁକୁ ପ୍ରଥମେ ଆଣି ଧୋଇକି ଭଲ ଭାବରେ କାଟି ଦିଅନ୍ତୁ। କାଟିଲା ପରେ ସେଟାକୁ ଛାଣି ଦିଅନ୍ତୁ ତେଲରେ, ଟିକେ ତେଲରେ ଛାଣି ଦେଲା ପରେ ତାକୁ ଅଲଗା ଜାଗାରେ କାଢିକି ରଖନ୍ତୁ। କଟୁରୀ ତେଲ ପକାନ୍ତୁ, ତାପରେ ସେଠି ପିଆଜ ଲଙ୍କା ମସଲା ହଳଦୀ ଲୁଣ ସବୁ ପକେଇକି ମସଲା କଷି ଦିଅନ୍ତୁ। ସେଇଠି ଛତୁକୁ ପକେଇ ଦିଅନ୍ତୁ, ତାପରେ କଷି କଷି ଟିକେ ଦିଅନ୍ତୁ। 5 ମିନିଟ୍ 5 ମିନିଟ୍ କଷି ସାରିଲା ପରେ ତାକୁ କାଢି ଦେବେ। ହେଇଗଲା ଛତୁ ତରକାରୀ।